ଏହା ଆଡଭେଣ୍ଟିଷ୍ଟ ୱାର୍ଲ୍ଡ ରେଡିଓ ଭଏସ୍ ଅଫ୍ ହୋପ୍ ଜୀବନଧାରା। ଓଡ଼ିଆ ରେଡିଓ କାର୍ଯ୍ୟକ୍ରମ ଯାହା ଆମର ଆନ୍ତର୍ଜାତୀୟ ଆଘାତ କେନ୍ଦ୍ରରୁ ପ୍ରସାରଣ କରାଯାଉଛି ପ୍ରତିଦିନ ରାତି 9:30। ମୁଁ ସୁବ୍ରତ କୁମାର ପତି ପ୍ରେମର ସହ ଆପଣମାନଙ୍କୁ ଏହି କାର୍ଯ୍ୟକ୍ରମକୁ ସ୍ୱାଗତ କରୁଅଛି। ଚାଲନ୍ତୁ ଆଜିର 30 ମିନିଟ୍ର କାର୍ଯ୍ୟକ୍ରମ ବିଷୟରେ ଜାଣିନେବା। ପ୍ରଥମେ ରଖିଛୁ ଆଧ୍ୟାତ୍ମିକ ଭକ୍ତିମୟ ଗୀତ, ଏହାପରେ ଶୁଣିବା ସ୍ୱାସ୍ଥ୍ୟ ବିଷୟରେ ଯାହା ଆମର ଦୈନିକ ଜୀବନରେ ଅତ୍ୟନ୍ତ ଜରୁରୀ, ଆଉ ପରିଶେଷରେ ଶୁଣିବା ପରମେଶ୍ୱରଙ୍କ ଭକ୍ତଙ୍କଠାରୁ ଜୀବନଦାୟକ ଈଶ୍ୱରଙ୍କ ବାକ୍ୟ। ପ୍ରିୟ ଶ୍ରୋତା, ତାହେଲେ ଚାଲନ୍ତୁ ଶୁଣିବା ଏକ ଆଧ୍ୟାତ୍ମିକ ଭକ୍ତିମୟ ଗୀତ।
आरत सुरे मुझे डाक दिए जेबे प्रभु को मोहर प्रभु को मोहर सजाग थाए जे कर्ण ताहा ମୋର ପ୍ରବ ପ୍ରତି ମୋର ସଙ୍କଟ କାଳରେ କଲେ ହେ ପ୍ରାର୍ଥନା ହସ୍ତ ତୁଣି ମୋର ତଥାପି ପାଏ ନା କିଛି ଆଶ୍ୱାସନା ଦୁଃଖୀ ପ୍ରାଣ ମୋର ଦୁଃଖୀ ପ୍ରାଣ ମୋର ଆରତ ସୁରେ ମୁଝେ ଡାକ ଦିଏ ଯେବେ ପ୍ରଭୁଙ୍କୁ ମୋ ପାରେ ନାହିଁ ମୁଝେ କଥା କିଛି ରାତି ସାରା ଜାଗି ଭାବୁ ଥାଏ ବସି ସୁରେ ମୁଝେ ଡାକ ଦିଏ ଯେବେ ପ୍ରଭୁଙ୍କୁ ମୋହର ପ୍ରଭୁଙ୍କୁ ମୋହର ଆଶ୍ଚର୍ଯ୍ୟ କ୍ରିୟା ମୁଁ କରୁଥିବି ଧ୍ୟାନ ଅତିବ ପବିତ୍ର ତାଙ୍କ କାର୍ଯ୍ୟ ସବୁ ନାହିଁ କେହି ଆଉ ତାଙ୍କ ପରି ପ୍ରଭୁ ଗୋଷ୍ଠି ମଧ୍ୟ ପ୍ରକାଶ କରନ୍ତି ପରାକ୍ରମ ତାଙ୍କର ପାଳକ ହୋଇ ଯେ ସନ୍ତାନ ଗଣଙ୍କୁ କରନ୍ତି ଉଦ୍ଧାର କରନ୍ତି ଉଦ୍ଧାର ଆରତ ସୁରେ ମୁଝେ
ତାହେଲେ ଚାଲନ୍ତୁ ବର୍ତ୍ତମାନ ଶୁଣିବା ଈଶ୍ୱରଙ୍କ ଭକ୍ତଙ୍କ ଠାରୁ ଈଶ୍ୱରଙ୍କ ଜୀବନଦାୟକ ବାକ୍ୟ
ସମୟ। ନମସ୍କାର ପ୍ରିୟ ଶ୍ରୋତା, ସେହି ଆଦି ଅନନ୍ତ ପରାକ୍ରମୀ ପରମେଶ୍ୱର, ସର୍ବଶକ୍ତି ସର୍ବଜ୍ଞାନୀ, ପ୍ରେମର ସାଗର, ଦୟାମୟ ଅନ୍ତର୍ଯ୍ୟାମୀ ଅନୁଗ୍ରହ ପିତାଙ୍କ ମଧୁର ନାମରେ ମୁଁ ପାଷ୍ଟର ପୂର୍ଣ୍ଣଚନ୍ଦ୍ର ଆଉ ଥରେ ଏହି କାର୍ଯ୍ୟକ୍ରମରେ ଆପଣମାନଙ୍କୁ ସ୍ୱାଗତ କରୁଅଛି। ପ୍ରିୟ ଶ୍ରୋତା, ସେହି ଅନ୍ତର୍ଯ୍ୟାମୀ ପରମ ପିତା ଆପଣଙ୍କର ସହବର୍ତ୍ତୀ ରୁହନ୍ତୁ। ସେହି ଅନ୍ତର୍ଯ୍ୟାମୀ ପରମ ପିତା ଆପଣଙ୍କର ସମସ୍ତ ପ୍ରକାର ଦୁଃଖ କଷ୍ଟ ବାଧା କ୍ଲେଶ ଓ ରୋଗରୁ ଦୂରେଇ ରଖନ୍ତୁ। ଶତ୍ରୁ ସୟତାନ ହସ୍ତରୁ ଆପଣଙ୍କୁ ସୁରକ୍ଷାରେ ରଖନ୍ତୁ। ତାହାଙ୍କ ଶାନ୍ତି ଆନନ୍ଦ ଆଉ ମଙ୍ଗଳମୟ ଜୀବନ ଆପଣଙ୍କୁ ପ୍ରଦାନ କରନ୍ତୁ। ତାହାଙ୍କ କରୁଣା, ତାହାଙ୍କ ପ୍ରେମ ସଦାସର୍ବଦା ଆପଣଙ୍କଠାରେ ସହବର୍ତ୍ତୀ ରହୁ। ପ୍ରିୟ ଶ୍ରୋତା, ଚାଲନ୍ତୁ ଆଜି ଆମ୍ଭେମାନେ କିଛି ସମୟ ପବିତ୍ର ଶାସ୍ତ୍ର ବାଇବଲ ଠୁ ସମୟ ବିଷୟରେ ଆଲୋଚନା କରିବା। ଯେପରି କୁହାଯାଇଅଛି, ଜଣେ ଖ୍ରୀଷ୍ଟିଆନ ଯୁବକ ଥିଲେ, କିନ୍ତୁ ଖ୍ରୀଷ୍ଟୀୟ ଉଦ୍ଦୀପନା ସଭାରେ ଯୋଗ ଦେଇ ଦେଉ ଦେଉ ପବିତ୍ର ଆତ୍ମାଙ୍କ ଶକ୍ତିରେ ପ୍ରଭାବିତ ହେଲେ ହେଲେ ହେଁ ସେ ଖ୍ରୀଷ୍ଟଙ୍କ ଅନୁଗମନ କରିବାକୁ ନିଶ୍ଚୟ ବା ନିର୍ଣ୍ଣୟ କରିନପାରି ସମୟ ବିଳମ୍ବ କରିଥିଲେ। ମାତ୍ର ତାହାଙ୍କର ସ୍ତ୍ରୀ ଜଣେ ଧର୍ମପରାୟଣ ଖ୍ରୀଷ୍ଟଭକ୍ତ ଥିଲେ। ସ୍ୱାମୀଙ୍କ ସଙ୍ଗେ ତାହାଙ୍କ ମନ ଫେରଣ ଲାଗି ଭାରଗ୍ରସ୍ତ ହୋଇ ଖ୍ରୀଷ୍ଟଙ୍କ ହୃଦୟ ଦେବାକୁ ନିତ୍ୟ ପ୍ରାର୍ଥନା କରୁଥିଲେ, କିଛି ଫଳ ହେଲା ନାହିଁ। ସେହି ବ୍ୟକ୍ତି ମନ ଫେରଣ କରିବାକୁ ପ୍ରତିଜ୍ଞା ଦେଲେ ସତ, କିନ୍ତୁ କାର୍ଯ୍ୟରେ ପରିଣତ କରିବାକୁ ବିଳମ୍ବ କଲେ। ସେହି ଯୁବକର ମାଲିକ ପ୍ରତିଦିନ କାର୍ଯ୍ୟ ସମୟ ପରେ ତାହାକୁ ଗୃହକୁ ପହଞ୍ଚାଇ ଦେବାକୁ ନିକଟର ଘର ସାମନାରେ ଛାଡ଼ି ଦେଉଥିଲେ। ଦିନେ ସେହି ଯୁବକ ଉକ୍ତ ଘର ପାର ହୋଇ ନିଜ ଗୃହକୁ ଯିବାବେଳେ ବଡ଼ ବେମାରିଆ ବୋଧ କଲେ, ଆଗକୁ ଚାଲି ପାରିନଥିଲେ। ସେ ଏକ ବାଙ୍କ ରାସ୍ତାରେ ବସି ରହିଲେ। ଏପରି ସମୟରେ ତାହାଙ୍କର ଜ୍ଞାନ ଶୂନ୍ୟ ହେଲା। ଏହା ଦେଖି ଜଣେ ପଡ଼ୋଶୀ ବନ୍ଧୁ ତାହାଙ୍କୁ ନେଇ ତାଙ୍କ ଗୃହରେ ସ୍ତ୍ରୀ ପାଖରେ ପହଞ୍ଚାଇ ଦେଲେ। ସେ ଏହି ଅବସ୍ଥାରୁ ଭଲ ହୋଇପାରିଲେ ନାହିଁ, ମରିଗଲେ। ତାହାଙ୍କୁ ସୁଯୋଗ ଥିଲା, କିନ୍ତୁ ସେ ବିଳମ୍ବ କଲେ। ପ୍ରିୟ ଶ୍ରୋତା, ସମୟର ଅପରିଚୟ କରିବା ଆମ୍ଭମାନଙ୍କ ଅପେକ୍ଷା ବିପଦ, ଆମ୍ଭମାନଙ୍କ ପକ୍ଷେ ବିପଦ। ସ୍ୱାର୍ଥ ଆମୋଦ ଲାଗି କିମ୍ବା ପାପା ମଦ ନିମନ୍ତେ ସମୟ ଦେବା ନିରର୍ଥକ ମାତ୍ର, କିନ୍ତୁ ଆଜି ଆସନ୍ତାକାଲି ନିମନ୍ତେ ଚରିତ୍ର ଗଠନ କରିବା ପ୍ରୟୋଜନ, ତାହା ଆମର ପ୍ରୟୋଜନ, ତାହା ବର୍ତ୍ତମାନ ହିଁ ଆଗାମୀ ଅନୁସନ୍ଧାନକାରୀ ବିଚାର ନିମନ୍ତେ ପ୍ରସ୍ତୁତ ହେବା। ଯେପରିକି ବାଇବଲ କହେ ସମୟ ବିଷୟରେ, ଯେବେ ଏହି ପୃଥିବୀ ସୃଷ୍ଟି ହେଲା, ଯେପରି ଆଦି ଏକ ଏକରେ କହେ, ଆଦ୍ୟରେ ପରମେଶ୍ୱର ସ୍ୱର୍ଗ ପୃଥିବୀ ସୃଷ୍ଟି କଲେ, ସେହିପରି ଆଦି ଏକ ଚଉଦ ଷୋହଳରେ କହେ, ଅନନ୍ତର ପରମେଶ୍ୱର କହିଲେ, ରାତ୍ରିରୁ ଦିବସକୁ ପୃଥକ୍ କରିବା ନିମନ୍ତେ ଆକାଶ ମଣ୍ଡଳରେ ଜ୍ୟୋତିର୍ଗଣ ଉତ୍ପନ୍ନ ହୁଅନ୍ତୁ। ପୁଣି ସେ ସବୁ ଚିହ୍ନ ଓ ଋତୁ ଓ ଦିବସ ଆଉ ବର୍ଷର କାରଣ ହୁଅନ୍ତୁ, ଆଉ ପୃଥିବୀରେ ଆଲୁଅ ଦେବା ପାଇଁ ଆକାଶମଣ୍ଡଳରେ ସେହି ଜ୍ୟୋତିର୍ଗଣ ଥାନ୍ତୁ। ତହିଁରେ ସେପରି ହେଲା। ଏହି ପ୍ରକାରେ ପରମେଶ୍ୱର ଦିବସରେ କର୍ତ୍ତବ୍ୟ କରିବାକୁ ଏକ ମହାଜ୍ୟୋତି ଓ ରାତ୍ରିରେ କର୍ତ୍ତବ୍ୟ କରିବାକୁ ତାହାଠାରୁ ସାନ ଏକ ଜ୍ୟୋତି, ଏହି ଦୁଇ ମହାଜ୍ୟୋତି ଆଉ ମଧ୍ୟ ତାରାଗଣ ନିର୍ମାଣ କଲେ। ପ୍ରିୟ ଶ୍ରୋତା, ଜ୍ଞାନଦାୟକ ବୃକ୍ଷ ଯାହା ଆମେ ପାଉଅଛୁ ବାଇବଲରେ, ଜ୍ଞାନଦାୟକ ବୃକ୍ଷ ବଗିଚାର କେନ୍ଦ୍ର ସ୍ଥଳରେ ଜୀବନ ବୃକ୍ଷ ନିକଟରେ ଥିଲା। ଆମ୍ଭମାନଙ୍କ ଆଦି ପିତାମାତାଙ୍କ ନିମନ୍ତେ ତାହା ସେମାନଙ୍କ ଅଜ୍ଞାବହତା, ବିଶ୍ୱାସ ଓ ପ୍ରେମର ପରୀକ୍ଷା ନିମନ୍ତେ ଉଦ୍ଦିଷ୍ଟ ଥିଲା। ସେମାନେ ବଗିଚାର ସବୁ ବୃକ୍ଷର ଫଳ ଭୋଜନ କରିବାକୁ ଅନୁମତି ପାଇଥିଲେ, କିନ୍ତୁ ତାହା ଭୋଜନ କଲେ ମୃତ୍ୟୁ ପୀଡ଼ା ଭୋଗ କରିବେ ବୋଲି ନିଷେଧ କରାଯାଇଥିଲା। ସେମାନେ ଶୟତାନର ପରୀକ୍ଷାରେ ପଡ଼ିବେ, କିନ୍ତୁ ସେମାନେ ପରୀକ୍ଷାରୁ ଉତ୍ତୀର୍ଣ୍ଣ ହେଲେ ପରିଶେଷରେ ତାହାର ଶକ୍ତିଠାରୁ ଦୂରରେ ରହିଥିବେ, ଏବଂ ପରମେଶ୍ୱର ଅନନ୍ତକାଳୀନ ଅନୁଗ୍ରହ ସେମାନେ ଉପଭୋଗ କରିବେ। ପ୍ରିୟ ଶ୍ରୋତା, ଯେବେ ଅନାଜ୍ଞାବହ ହେଉ ମରଣ ଆସିପାରେ, ଯେବେ ଆଜ୍ଞାବହତା ସବୁ କାଳ ପାଇଁ ହୁଅନ୍ତା, ଜୀବନ ବୃକ୍ଷ ସେମାନଙ୍କ ହୁଅନ୍ତା, ତାହା ଅମର ତାର ନିଶ୍ଚୟତା ହୋଇଥାନ୍ତା। ପରମେଶ୍ୱରଙ୍କ ଠାରୁ ଅନୁଗ୍ରହ, ପରମେଶ୍ୱରଙ୍କ ଜୀବନ ସଙ୍ଗେ ସଦାକାଳ ସମ୍ଭବ ହୁଅନ୍ତା। ଯେପରି ଆଦି ପାଞ୍ଚ ଏକ ଟୁ ପାଞ୍ଚରେ କହେ, ଆଦମଙ୍କର ବଂଶାବଳୀର ବୃଥା, ସେହି ଦିନ ପରମେଶ୍ୱର ମନୁଷ୍ୟକୁ ସୃଷ୍ଟି କଲେ, ସେହିଦିନ ପରମେଶ୍ୱରଙ୍କ ସଦୃଶ୍ୟରେ ସେ ତାହାଙ୍କୁ ନିର୍ମାଣ କଲେ, ପୁରୁଷ ଓ ସ୍ତ୍ରୀ କରି ସେ ସେମାନଙ୍କୁ ସୃଷ୍ଟି କଲେ। ଆଦମ 130 ବର୍ଷ ବୟସରେ ଆପଣା ସାଦୃଶ୍ୟ ଓ ପ୍ରତିମୂର୍ତ୍ତିରେ ଏକ ପୁତ୍ର ଜାତ କରି ତାହାର ନାମ ଶ୍ୱେତ ଦେଲେ। ଶ୍ୱେତର ଜନ୍ମ ଉତ୍ତାରେ ଆଦମ 800 ବର୍ଷ ବଞ୍ଚି ଆହୁରି ପୁତ୍ରକନ୍ୟାମାନଙ୍କୁ ଜାତ କଲେ। ଆଦମଙ୍କର ବୟସ ସର୍ବସୁଦ୍ଧା 930 ବର୍ଷ ଥିଲା ତହୁଁ ସେ ମଲେ। ପ୍ରିୟ ସଦା, ଆଦମଠାରୁ ବୋଇ ପର୍ଯ୍ୟନ୍ତ କେତେକ ପୂର୍ବ ପିତାମାତା ମାନେ ଏହି ନିୟମରୁ ବଞ୍ଚିତ ଅଟନ୍ତି, ଆଉ ସେମାନେ 1000 ବର୍ଷ ପର୍ଯ୍ୟନ୍ତ ଜୀବନ ଧାରଣ କରିବାକୁ ସକ୍ଷମ ହୋଇଥିଲେ। ନହଙ୍କର ପରେ ଜୀବନର ଦୀର୍ଘତା ନମ୍ରହସ୍ୱ କମିଯିବାକୁ ଆରମ୍ଭ ହେଲା, କାରଣ ସେମାନେ ଜୀବନର ଧାରଣା ବ୍ୟବସ୍ଥାକୁ ଅତିକ୍ରମ କରିବା ଫଳରେ ମରଣଶୀଳତା ଭୟବହ ଭାବେ ବୃଦ୍ଧି ପାଇଲା। ମନୁଷ୍ୟର ଆୟୁ କ୍ଷୟ ହେଲା। ସୃଷ୍ଟି ପରେ କେତେକ 1000 ବର୍ଷ ପରେ ଜୀବନରେ ବଞ୍ଚି ରହିବା ସୀମା ଅତି ଚଞ୍ଚଳ ନିମ୍ନ ଖସି ପଡ଼ିଲା। ବର୍ତ୍ତମାନ ଯୁଗର ଲୋକେ ଅତି ଚଞ୍ଚଳ ମୃତ୍ୟୁ ମୁଖରେ ପଡ଼ନ୍ତି। ଯେପରିକି ଗୀତ ଲେଖକ ଗୀତ ସଂହିତା 90:10 କହେ, ଆମ୍ଭମାନଙ୍କର ଆୟୁର ପରିଣାମ 70 ବର୍ଷ। ଅବା ବଳ ସକାଶୁ 80 ବର୍ଷ ହୁଏ, ତଥାପି ତହିଁର ଗର୍ଭ ଓ ପରିଶ୍ରମ ଦୁଃଖ ମାତ୍ର କାରଣ ତାହା ଶୀଘ୍ର ବହିଯାଏ ଓ ଆମେମାନେ ଉଡ଼ିଯାଉ। ସେହିପରି ଆୟୁବ 7:7 ଆୟୁବ କହେ, ଆହେ ମୋର ପ୍ରାଣ ବାୟୁ ମାତ୍ର ବୋଲି ସ୍ମରଣ କରେ, ମୋର ଚକ୍ଷୁ ଆଉ ମଙ୍ଗଲ ଦେଖିବ ନାହିଁ। ଆୟୁବ 14:14 କହେ, ମନୁଷ୍ୟ ମଲେ କ'ଣ ପୁନର୍ବାର ବଞ୍ଚିବ, ମୋର ମୁକ୍ତି ଉପସ୍ଥିତି ନହିବା ପର୍ଯ୍ୟନ୍ତ ମୁଁ ଆପଣା ଯୁଦ୍ଧର ସମସ୍ତ ଦିନ ଅପେକ୍ଷା କରିବି। ସେହିପରି ଯାକୁବ 4:14 କହେ, କିନ୍ତୁ କାଳି କ'ଣ ଘଟିବ ତାହା ତ ତୁମ୍ଭେମାନେ ଜାଣନାହିଁ, ତୁମମାନଙ୍କ ଜୀବନ କ'ଣ, କ୍ଷଣକେ ଦୃଶ୍ୟ ହୋଇ ଅଦୃଶ୍ୟ ହୁଏ, ଯେଉଁ ବାଷ୍ପ ତୁମ୍ଭେମାନେ ତ ତାହା ସଦୃଶ୍ୟ। ପ୍ରିୟ ଶ୍ରୋତା, ସମୟର ମୂଲ୍ୟ ଗଣନା କରାଯାଇପାରିବ ନାହିଁ। ଖ୍ରୀଷ୍ଟଙ୍କ ମତରେ ପ୍ରତ୍ୟେକ ମୁହୂର୍ତ୍ତ ମୂଲ୍ୟବାନ ଏବଂ ଏପରି ଗଣନା କରିବା ଆମମାନଙ୍କ କର୍ତ୍ତବ୍ୟ। ଜୀବନକୁ ଅପବ୍ୟବହାର କରିବା ଅନୁଚିତ, ଯେଣୁ ତାହା ଅତି ଛୋଟ। ଅନନ୍ତକାଳ ନିମନ୍ତେ ପ୍ରସ୍ତୁତ ହେବା ନିମନ୍ତେ ଆମ୍ଭେ କେତେକ ସମୟ ଏଠାରେ ବଞ୍ଚିଥାଉ, ଏଣୁ ଅବହେଳା କରିବା ନିମନ୍ତେ ସମୟ ନାହିଁ, କିମ୍ବା ପାପମଦ କରିବାକୁ ସମୟ ନାହିଁ। କିନ୍ତୁ ଏହି ବର୍ତ୍ତମାନ ସମୟରେ ହିଁ ଅନୁସନ୍ଧାନକାରୀ ବିଚାର ନିମନ୍ତେ ପ୍ରସ୍ତୁତ ହେବାକୁ ସୁଯୋଗ ମାତ୍ର। ଯେପରିକି ଉପଦେଶ 9:10 କହେ, ତୁମ୍ଭ ହସ୍ତ ଯେ କୌଣସି କାର୍ଯ୍ୟ କରିବାକୁ ପାଏ ତାହା ଆପଣା ଶକ୍ତିରେ କର, କାରଣ ତୁମ୍ଭେ ଯେଉଁ ସ୍ଥାନକୁ ଯାଉଅଛ ସେହି କବରରେ କୌଣସି କାର୍ଯ୍ୟ କି କଳ୍ପନା କି ବିଦ୍ୟା କି ଜ୍ଞାନ ନାହିଁ। ପ୍ରିୟ ଶ୍ରୋତା, ମାନବ ସମାଜ ବଡ଼ କଷ୍ଟର ଜୀବନ ଧାରଣ କରିଛି। ଯେବେ ସେମାନେ ମରିବାକୁ ଆରମ୍ଭ କରନ୍ତି, ଜଗତରେ ଅବିରାମ ପରିଶ୍ରାମ ଶୂନ୍ୟରେ ପରିଣତ ହୁଏ। ଯଦି ସେମାନେ ଅନନ୍ତ ଜୀବନର ମୂଲ୍ୟବୋଧ ଜ୍ଞାନ ଲାଭ କରନ୍ତି ନାହିଁ, ଯେଉଁ ମନୁଷ୍ୟ ସମୟକୁ କର୍ତ୍ତବ୍ୟ ଦିନ ବୋଲି ଗ୍ରହଣ କରେ ସେ ଆପଣାକୁ ପ୍ରସାଦ ନିମନ୍ତେ ଓ ଅମରତା ପ୍ରାପ୍ତ ନିମନ୍ତେ ସୁଯୋଗ୍ୟ କରିଥାଏ। ଏପରି ସେ ଆପଣା ଜନ୍ମକୁ ସାର୍ଥକ କରିଛି। ଯେପରିକି ଜିରିମିୟ 8:20, ପ୍ରକାଶିତ 6:14-17 ଆଉ ଯିଶାୟ 25:29 କହେ, ଶସ୍ୟ ସଂଗ୍ରହ ସମୟ ଗତ ହେଲା, ଗ୍ରୀଷ୍ମକାଳ ଶେଷ ହେଲା, ମାତ୍ର ଆମ୍ଭମାନଙ୍କର ପରିତ୍ରାଣ ହୋଇନାହିଁ। ପ୍ରକାଶିତ 6:14-17 କହେ, ଆକାଶ ମଣ୍ଡଳ ଚର୍ମ ପୁସ୍ତକ ଗୁଡ଼ା ହେଲା ପରି ଗୁଡ଼ା ହୋଇ ଦୂରୀଭୂତ ହେଲା, ପୁଣି ପର୍ବତ ଓ ଦ୍ୱୀପ ସମସ୍ତ ସ୍ଥାନାନ୍ତରିତ ହେଲେ, ଆଉ ପୃଥିବୀର ରାଜାମାନେ ପାତ୍ରମନ୍ତ୍ରୀମାନେ ପ୍ରଧାନ ସେନାପତି ଓ ଧନୀମାନେ ବଲବାନ ଲୋକମାନେ ଏବଂ ପରାଧୀନ ଓ ସ୍ୱାଧୀନ ଲୋକ ସମସ୍ତେ ଗୁହା ଓ ପର୍ବତମାଳାର ଶୈଳମାନଙ୍କୁ ମଧ୍ୟରେ ଆପଣା ଆପଣାକୁ ଲୁଚାଇଲେ। ପୁଣି ସେମାନେ ପର୍ବତ ଓ ଶୈଳମାନଙ୍କୁ କହିଲେ, ଆମମାନଙ୍କ ଉପରେ ପଡ଼ି ସିଂହାସନପତି ବ୍ୟକ୍ତିଙ୍କ ଛାମରୁ ଓ ମେଷ ଶାବଙ୍କ କ୍ରୋଧରୁ ଆମମାନଙ୍କୁ ଲୁଚାଇ ରଖ, କାରଣ ସେମାନେ କ୍ରୋଧ ମହାନ ଦିନ ଉପସ୍ଥିତ ହୋଇଛି, ଆଉ କିଏ ଠିଆ ହୋଇପାରେ। ପ୍ରିୟ ଶ୍ରୋତା, ଏହିପରି ବାଇବଲ ଆମମାନଙ୍କୁ ବୁଝାଇ କହୁଅଛି, ଅନନ୍ତକାଳ ନିମନ୍ତେ ପ୍ରସ୍ତୁତ ହେବାକୁ ପଡ଼ିବ, ଆଉ ପରୀକ୍ଷଣ ସମୟ ନାହିଁ। କେବଳ ଏହି ଜୀବନରେ ହିଁ ଆମ୍ଭେମାନେ ଖ୍ରୀଷ୍ଟଙ୍କ ଧାର୍ମିକତା ରୂପ ପୋଷାକରେ ଭୂଷିତ ହେବା ବାଞ୍ଛନୀୟ। ଯେଉଁମାନେ ଖ୍ରୀଷ୍ଟଙ୍କ ବ୍ୟବସ୍ଥା ପାଳନ କରନ୍ତି, ଏ ଜୀବନ ହିଁ ସେହି ଗୃହ ନିମନ୍ତେ ଚରିତ୍ର ଗଠନର ଉପଯୁକ୍ତ ସୁଯୋଗ, ଯେପରିକି ଏଫିସି 5:15-16, କଲସି 4:5 ଆଉ ପ୍ରେରିତ 10:37-38 କୁହେ। ଅତ ଏବେ ଅଜ୍ଞାନ ପରି ନ ହୋଇ ଜ୍ଞାନୀ ପରି ନିଜ ନିଜ ଆଚରଣ ସମ୍ବନ୍ଧରେ ବିଶେଷ ସାବଧାନ ହୁଅ। ପୁଣି ସୁଯୋଗର ସ୍ୱାଦ ବ୍ୟବହାର କର, କାରଣ କାଳ ମନ୍ଦ ଅଟେ। କଳସି 4:5 କହେ, ସୁଯୋଗର ସ୍ୱାଦ ବ୍ୟବହାର କର, ବାହାରର ଲୋକମାନଙ୍କ ନିକଟରେ ବୁଦ୍ଧି ସହ ଆଚରଣ କର। ପ୍ରେରିତ 10:37-38 କହେ, ଜହନଙ୍କ ପ୍ରଚାରିତ ବାପ୍ତିସ୍ମ ପରେ ଗାଲିଲି ଠାରୁ ଆରମ୍ଭ କରି ସମୁଦାୟ ଯୁହୁଦା ପ୍ରଦେଶର ଯାହା ଘଟିଲା ସେଥିର ବିବରଣ ଆପଣମାନେ ଜାଣନ୍ତି, ଅର୍ଥାତ୍ ନାଜରୀୟ ଯୀଶୁଙ୍କ କଥା କିପରି ଈଶ୍ୱର ତାହାଙ୍କୁ ପବିତ୍ର ଆତ୍ମା ଓ ଶକ୍ତିରେ ଅଭିଷିକ୍ତ କଲେ, ଆଉ ସେ ମଙ୍ଗଳ ସାଧନ କରୁ କରୁ ଓ ଶୟତାନ କର୍ତ୍ତୃକ୍ତ ପ୍ରପୀଡ଼ିତ ସମସ୍ତ ଲୋକଙ୍କୁ ସୁସ୍ଥ କରୁ କରୁ ସର୍ବତ୍ର ଭ୍ରମଣ କଲେ, କାରଣ ଈଶ୍ୱର ତାହାଙ୍କ ସହବର୍ତ୍ତୀ ଥିଲେ। ପ୍ରିୟ ଶ୍ରୋତା, ସମୟକୁ ପୁନରୁଦ୍ଧାର କରିବା ନିମନ୍ତେ ପରାମର୍ଶ ପାଉ, କିନ୍ତୁ ସମୟର ଅପଚୟ କଲେ ଆଉ ଫେରି ଲାଭ କରିହୁଏ ନାହିଁ। ସମୟ ପୁନଃଦାୟ ମୁକ୍ତ କରିବାର ବା ରିଡିମ୍ କରିବାର ଏକମାତ୍ର ଉପଯୁକ୍ତ ହେଉଛି ଯାହା ରହିଛି, ତାହା ପରମେଶ୍ୱରଙ୍କ ସହ ତାହାଙ୍କର ତ୍ରାଣ ଯୋଜନାରେ ବିନିଯୋଗ କରିବାକୁ ସହକାରୀ ହେବ। ଯେପରି ପ୍ରକାଶିତ 6:13-14 କହେ, ପ୍ରବଳ ବାୟୁର ଆଘାତରେ ଡିମିରି ବୃକ୍ଷରୁ ଯେପରି ଅପକ୍ପ ଫଲ ସବୁ ପଡ଼ିତ ହୁଏ, ସେହିପରି ଆକାଶର ନକ୍ଷତ୍ର ସବୁ ପୃଥିବୀରେ ପଡ଼ିବ। ହେଲେ ଆକାଶମଣ୍ଡଳ ଚର୍ମପୁସ୍ତକ ଗୁଡ଼ା ହେଲା ପରି ଗୁଡ଼ା ହୋଇ ଦୂରୀଭୂତ ହେଲା, ପୁଣି ପର୍ବତ ଓ ଦ୍ୱୀପ ସମସ୍ତ ସ୍ଥାନାନ୍ତରିତ ହେଲେ। ପ୍ରିୟ ଶ୍ରୋତା, ଯେପରିକି ଆମେ ପାଉ ନଭେମ୍ବର 13, 1833 ନକ୍ଷତ୍ର ସବୁ ପତିତ ହେଲେ, ତାହା ଆମମାନଙ୍କ ପ୍ରଭୁ ଶେଷ ଚିହ୍ନ ବୋଲି କହି ଅଛନ୍ତି। ଆଉ ତାହା ସଙ୍କେ ଅନ୍ତିମ ଘଟଣା ଯାହା ସ୍ୱର୍ଗରେ ଘଟିବା, ତାହା ଆମମାନଙ୍କ ପ୍ରଭୁଙ୍କ ଆଗମନ ଘଟଣାକୁ ଲକ୍ଷ୍ୟ କରେ। ଆକାଶର ସବୁ ଶକ୍ତି ବିଚଳିତ ହେବେ ଏବଂ ତତ୍ପରେ ଆକାଶରେ ମନୁଷ୍ୟପୁତ୍ରଙ୍କ ଆଗମନ ଚିହ୍ନ ଦୃଶ୍ୟ ହେବ। ଯଦି ଆପଣମାନଙ୍କର ସମୟ ଅଛି, ପ୍ରିୟ ଶ୍ରୋତା, ମାଥିବ 24 ପଢ଼ନ୍ତୁ। ଯେପରିକି ନଭେମ୍ବର 13, 1833 ଠାରୁ ଆମେମାନେ ପ୍ରକାଶିତ ସ୍ପଷ୍ଟ ଅଧ୍ୟୟନରେ 13-14 ବଚନରେ ବର୍ଣ୍ଣିତ ଅବସ୍ଥା ମଧ୍ୟରେ ବାସ କରୁଅଛୁ। ଏଣୁ ଯୁଗ ଅନ୍ତିମ ସମୟ ନିକଟରେ ଆମ୍ଭେମାନେ ବାସ କରୁଅଛୁ। ସମୟ ଅତି ଛୋଟ ଯେ ତାହା କେହି ପୁନରୁଦ୍ଧାର କରିପାରେ ନାହିଁ। ସୁତରାଂ ଯେଉଁ ସ୍ୱଳ୍ପ ସମୟ ମାତ୍ର ବାକି ରହିଅଛି, ତାହା ମୁଁ ପ୍ରଭୁଙ୍କ ସାକ୍ଷାତ କରିବାକୁ ଓ ଅନ୍ୟମାନଙ୍କୁ ତାହାଙ୍କ ଆଗମନ ନିମନ୍ତେ ପ୍ରସ୍ତୁତ ହେବାକୁ ସାହାଯ୍ୟ କରିବା ପାଇଁ ଇଚ୍ଛା କରୁଛି। ଆପଣ କ'ଣ ଏହିପରି ଇଚ୍ଛୁକ ଅଛନ୍ତି କି? ତାହେଲେ ଚାଲନ୍ତୁ ନିଜ ମନ ଆତ୍ମା ଦେହି ସେହି ସଦାପ୍ରଭୁଙ୍କଠାରେ ସମର୍ପଣ କରି ତାହାଙ୍କ ଦ୍ୱିତୀୟ ଆଗମନ ପାଇଁ ଆମେ ଅନ୍ୟମାନଙ୍କୁ କହିବା, ଯେହେତୁ ସମୟ ବହୁତ କମ, ସମୟ ଆଉ ଥରେ ଫେରି ଆସିବ ନାହିଁ। ପ୍ରିୟ ଶ୍ରୋତା, ଚାଲନ୍ତୁ ନିଜକୁ ସମର୍ପଣ କରି ସେହି ସଦାପ୍ରଭୁ ପରମେଶ୍ୱରଙ୍କ ନାମରେ ପ୍ରାର୍ଥନା କରିବା। ହେ ଆମ୍ଭମାନଙ୍କର ସର୍ବଶକ୍ତି ସର୍ବଜ୍ଞାନୀ ଆଦି ଅନନ୍ତ ଦୟାମୟ ପରମେଶ୍ୱର, ଯେଉଁ ସମୟ ବର୍ତ୍ତମାନ ମାନଙ୍କୁ ଦେଇଅଛ ପ୍ରଭୁ, ସେହି ସମୟ ପାଇଁ ଆମେ ଧନ୍ୟବାଦ କୃତଜ୍ଞତା ଜଣାଉଅଛୁ। ଯେଉଁ ସମୟ ବର୍ତ୍ତମାନ ଆମମାନଙ୍କୁ ଦେଇଅଛ ପ୍ରଭୁ ଏହି ପୃଥିବୀରେ ବଞ୍ଚିବା ପାଇଁ, ସେଥିପାଇଁ ଆମେ ଧନ୍ୟବାଦ ଓ କୃତଜ୍ଞତା ଜଣାଉଅଛୁ। ହେ ଆମ ତ୍ରାଣକର୍ତ୍ତା ପ୍ରଭୁ ଯୀଶୁ, ଧନ୍ୟବାଦ ଅର୍ପଣ କରୁଅଛୁ ପ୍ରଭୁ ତୁମ ସେହି ବାକ୍ୟ ଯାହା ବର୍ତ୍ତମାନ ଆମେ ଶୁଣିଅଛୁ। ଧନ୍ୟବାଦ ଅର୍ପଣ କରୁଅଛୁ ପ୍ରଭୁ ଆଜି ଯାଏ ଯେଉଁ ଜୀବନ ଆମେ ବଞ୍ଚିଅଛୁ ସେହି ଜୀବନରେ ଏମାନଙ୍କୁ ଆଶୀର୍ବାଦରେ ପରିପୂର୍ଣ୍ଣ କରିଅଛ। ଧନ୍ୟବାଦ ଅର୍ପଣ କରୁଅଛୁ ପ୍ରଭୁ ଯେହେତୁ ଆଜି ଯାଏ ଯେଉଁ ସମସ୍ୟା ଦୁଃଖ କଷ୍ଟ ବାଧାରେ ଆମେ ଗମନ କରି ହେଲେ ହିଁ ତୁମ ସେହି ଅନୁଗ୍ରହରେ ରହି ବଞ୍ଚିଅଛୁ ସେଥିତକୁ ଆମେ ଧନ୍ୟବାଦ ଅର୍ପଣ କରୁଅଛୁ। ଆମେ ଜାଣୁ ପ୍ରଭୁ ତୁମ ସେହି ଆଗମନ ସହ ନିକଟ। ହେ ପରମେଶ୍ୱର, ତୁମ ସେହି ଜ୍ଞାନ ଶକ୍ତି ବୁଦ୍ଧି ଆମମାନଙ୍କୁ ପ୍ରଦାନ କର, ତୁମ ସେହି ପବିତ୍ର ଆତ୍ମା ଦ୍ୱାରା ଆମମାନଙ୍କୁ ପରିଚାଳନା କର ଯେପରିକି ଆମେମାନେ ଅନ୍ୟମାନଙ୍କୁ ତୁମ ସେହି ଆଗମନ ବିଷୟରେ କହିପାରିବୁ। ପରିଶେଷ ଯେବେ ତୁମେ ତୁମ ସେହି ସହସ୍ରଦୂତଙ୍କ ସହ ଆସିବେ ହେ ପରମେଶ୍ୱର, ସେତେବେଳେ ଆମମାନଙ୍କୁ ସ୍ମରଣ କର ବୋଲି ତ୍ରାଣକର୍ତ୍ତା ପ୍ରଭୁ ଯୀଶୁଙ୍କ ମଧୁରମୟ ନାମରେ ଏହି ଛୋଟ ଭିକ୍ଷା ମାଗୁଛି, ଶୁଣି ଗ୍ରହଣ କର, ଆମେନ୍।
ପ୍ରିୟ ଶ୍ରୋତା, ଆମେ ଆଶା କରୁଛୁ ଯେ ଆମର କାର୍ଯ୍ୟକ୍ରମ ଆପଣମାନଙ୍କୁ ପସନ୍ଦ ଲାଗୁଥିବ। ଆପଣଙ୍କର ମତାମତ ଜଣାଇବା ପାଇଁ ଆମର ଏହି ଠିକଣାରେ ଯୋଗାଯୋଗ କରନ୍ତୁ। ଆମ ଠିକଣା: ଆଡ଼ଭେଣ୍ଟିଷ୍ଟ ମିଡ଼ିଆ ସେଣ୍ଟର, SDA ମିଶନ କମ୍ପାଉଣ୍ଡ, ସାଲିସବୁରୀ ପାର୍କ, ପୁଣେ 411037, ମହାରାଷ୍ଟ୍ର। ବା ଖୋଲନ୍ତୁ ଆମର ୱେବସାଇଟ୍, ଯେକୌଣସି ଆଣ୍ଡ୍ରଏଡ଼୍ ଫୋନ୍, ସ୍ମାର୍ଟଫୋନ୍, ଡେସ୍କଟପ୍, ଲାପଟପ୍ କିମ୍ବା ଟ୍ୟାବ୍ଲେଟ୍। ଆମର ୱେବସାଇଟ୍ www.awr.org/ori ଏବଂ www.adventistmediacenterindia.org। ଆଡ଼ଭେଣ୍ଟିଷ୍ଟ ମିଡ଼ିଆ ସେଣ୍ଟର ଇଣ୍ଡିଆର ସ୍ପେଲିଂ ହେଉଛି ADVENTISTMEDIACENTRE INDIA। ଅଥବା ଡାଉନଲୋଡ୍ କରନ୍ତୁ ଆମର ମୋବାଇଲ୍ ଆପ୍। ଆପଣଙ୍କର ମୋବାଇଲ୍ ପ୍ଲେ ଷ୍ଟୋର୍କୁ ଯାଆନ୍ତୁ, ଆଉ ଟାଇପ୍ କରନ୍ତୁ ଦ ଭଏସ୍ ଅଫ୍ ହୋପ୍, ଆଉ ଡାଉନଲୋଡ୍ କରନ୍ତୁ। ଈଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ଧନ୍ୟବାଦ।